All glory to Yeshua. All glory to Yeshua. Thank you very much. I can speak in three languages, English, Bengali, and Hindi, but I cannot speak in Uriya. Now, our Guru Govinda Maharaj, he has agreed to translate in Uriya from English. So as you desire, I can speak either in English, Hindi or Bengali. I can speak in English. If I speak in English, then the foreigners, they are also understand that it can be translated into Uriya. So, I shall speak in English, that's how?
Yes.
You say yes. So, of course, English is international language. Because we are speaking in English, publishing in English, it has been possible to spread Krishna consciousness throughout the whole world. Bolo na, abhi ekhane dariye.
Amaro e sangha hoche antarashtriya sangha. ଯେକି ପ୍ରସିଦ୍ଧ ପ୍ରସଙ୍ଗ ଏପରି ଗୋଟିଏ ଭାଷାରେ ଆମକୁ କହିବାକୁ ପଡ଼ିବ ଯେଉଁଟାକି ସମସ୍ତେ ବୁଝିବେ ଏବଂ ସାର୍ବଜନୀନ ଭାଷା ହେବ, ସେଥିପାଇଁ ଏ ବୈଦିକ ସାହିତ୍ୟ ଆଉ ଏ ପ୍ରବର୍ତ୍ତନ ଭାଷ୍ୟ ଗୁରୁ ମହାରାଜ ଇଂରେଜୀରେ ଦେଉଛନ୍ତି, ଯାହାଫଳରେ ସମସ୍ତଙ୍କର ଉଦ୍ଗମ ହେବ ଏବଂ ଆମର ଆଞ୍ଚଳିକ ଭାଷାରେ ମଧ୍ୟ ତାର ଅନୁବାଦ କରାଯାଉଛି। ବର୍ତ୍ତମାନ ଗୁରୁ ମହାରାଜ ଇଂରେଜୀରେ ତାଙ୍କର ଭାଷଣ ଦେବେ, ଯାହାଫଳରେ ଏଠି ଥିବା ବିଦେଶୀ ଭକ୍ତମାନେ ବୁଝିପାରିବେ, ଆଉ ଅଧିକାଂଶ ମଧ୍ୟ ଇଂରେଜୀ ଜାଣନ୍ତି ସେମାନେ ବୁଝିପାରିବେ, ବାକି ଯେଉଁମାନେ ଜାଣନ୍ତି ନାହିଁ ତାଙ୍କ ପାଇଁ ମୁଁ ତାଙ୍କ ଭାଷଣ ସାର କଥା ଓଡ଼ିଆରେ କହିଦେବି, ତେଣୁ କାହିଁ ଅସୁବିଧା ହେବ ନାହିଁ ବୋଲି
ଭାବୁଛି। It is being translated practically in all the languages of the world.
Bhagavad Gita, Bhagavad Gita, Yathanurup, Prakashkara Reiki, Guru Maharaj Indra Vashyari, Taku Vartaman, English translation Karalai Kala Pari, Anna Antarik Bhasari, Divinna Bhasari, Madhya Prasigra, Anubhara Karalai.
Our Bhagavad Gita, as it is, has been translated in all the European languages, family, French, German, Portuguese, Italian, Spanish, Swedish, in this way, in Europe. Whole America speaks in English. Whole Australia speaks in English. Besides that, in Asia, Chinese language and Japanese language, they have all translated.
Our Bhagavad Gita, Chathan Rupa, Europe, America, Australia, Adire, English Bhasare, Vyada Yashi, Kanchi Nasiti, Adikansu Dhamuste, English Gohanti. Kathara, Europe, Vivinna Vasa, Portuguese, Germany, French, ଏସବୁ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି। ତା ଛଡା ଜାପାନ ଆଉ ଚୀନ ଭାଷାରେ ମଧ୍ୟ ଆମର ଅନୁବାଦ କରାଯାଇଛି।
ତ ଆମର କୃଷ୍ଣ କନସିୟସନେସ୍ ମୁଭମେଣ୍ଟ ଇଜ୍ ମେଣ୍ଟ ଫର୍ ସେଭିଙ୍ଗ ଦି ହୋଲ ହ୍ୟୁମାନ ସୋସାଇଟି।
ଆମର କୃଷ୍ଣ ଭାବନା ସଂଘ ଏହାର ଉଦ୍ଦେଶ୍ୟ ହେଲା ସମଗ୍ର ମାନବ ଜାତିକୁ ରକ୍ଷା କରିବା।
ପ୍ରେଜେଣ୍ଟ ମୋମେଣ୍ଟ ନଟ୍ ଇନ୍ ଦି ପ୍ରେଜେଣ୍ଟ ଇନ୍ ଦିସ୍ ମେଟେରିଆଲ ୱାର୍ଲ୍ଡ ଅଲୱେଜ୍ ଦି ଆଟେମ୍ପ୍ଟ ଇଜ୍ ଟୁ ଡିଫାଇ ଦି ସୁପ୍ରିମେସି ଅଫ୍ ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍।
ଏସବୁ ଭୌତିକ ଜଗତ, ଏ ଭୌତିକ ଜଗତରେ ପ୍ରାୟ ସମସ୍ତେ କହୁଛନ୍ତି ପରମ ପୁରୁଷ ଭଗବାନ ଯେ କି ପରମେଶ୍ୱର ଅଛନ୍ତି, ତାଙ୍କୁ ଅବମାନନା କରିବା ଏବଂ ନିଜକୁ ଭଗବାନର ମାଲିକ ବୋଲି ଧରିବା।
ଆଟ୍ ଦି ପ୍ରେଜେଣ୍ଟ ମୋମେଣ୍ଟ ଦି ସୋ କଲ୍ଡ ସାଇଣ୍ଟିଷ୍ଟ ଦେ ଆର୍ ଓନ୍ଲି ବିଜନେସ୍ ଇଜ୍ ହାଉ ଟୁ ଡିଫାଇ ଦି ସୁପ୍ରିମେସି ଅଫ୍ ଗଡ୍।
ବର୍ତ୍ତମାନ ଆଜିକାଲିର ଯୋଉ ବିଶିଷ୍ଟ ବୈଜ୍ଞାନିକ ମାନେ ଅଛନ୍ତି, ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେଲା ଯେ କିପରି ସେଇ ପରମ ପୁରୁଷ ଭଗବାନଙ୍କର ପରମେଶ୍ୱର ଭାବକୁ ଅବମାନନା କରିବା।
ନ୍ୟାଚୁରାଲି ଆୱାର ଦିସ୍ ମୁଭମେଣ୍ଟ ହାଜ୍ ଟୁ ଫେସ୍ ମେନି ଇମ୍ପେଡିମେଣ୍ଟ because at the present moment the whole world is practically godless.
Amara eta krishna bhavana sanga e prakar karjare amku bahut bhavarudna samasya ba koruchi kahi na adikali ro e jo duniya e bada vipadjana gote
in the lower country in India where Bhagavad Gita was spoken by the Supreme Personality of Godhead, Krishna. Even here also, the same attempt is going on.
Amara eto Bharatvarsha, jeunti ki swayam Bhagavan Krishna Gita Vani prakash kartre sun kare, seti madhya e vipadar samuchin hova kam kurchi.
Big, big scholars, big, big politicians, they take Bhagavad Gita in their hands as if he is a great authority in Bhagavad Gita, but they are presenting commentation just to defy it.
Apanman dekhile to bada bada neta samajwadi rajnaitika neta vaijnani aur bada bada pandit madhya semane Bhagavad Gita ko nahi ତାପରେ ଭାଷଣ ଦଉଛନ୍ତି ଏବଂ ତଦ୍ୱାରା ସେମାନେ କଣ କରୁଛନ୍ତି ନା ଭଗବାନଙ୍କର ଯେଉଁ ସାର୍ବଭୌମତା ଅଛି, ଯେଉଁ ପରମେଶ୍ୱର ବାପ ଅଛି, ତାକୁ ସେମାନେ ଅବମାନନା କରୁଛନ୍ତି।
ତେଣୁ
ଆମମାନେ ଯୋଉ ଭଗବତ ଗୀତା ପ୍ରକାଶ କରିଛୁ ସେଥିରେ ଭଗବତ ଗୀତା ତାର ଯଥାନୁରୂପ ଓଡ଼ିଶ ଉପରେ ଦିଆଯାଇଛି, ଯେପରି ଭଗବାନ କୃଷ୍ଣ କହିଥିଲେ ଏବଂ ତାହାର ଉଦ୍ଦେଶ୍ୟ ଯାହା ଥିଲା।
ତ ଭଗବାନ କୃଷ୍ଣ କୃଷ୍ଣ ତୁ ଭଗବାନ ସ୍ୱୟଂ ଦ୍ୟାଟ୍ ଇଜ୍ ଦି ଭାରିକ ଅଫ୍ ଶାସ୍ତ୍ର ଆଣ୍ଡ କୃଷ୍ଣ ପାର୍ସନାଲି ୱେନ୍ ୟୁ ଆର୍ ପ୍ରେଜେଣ୍ଟ before us, he says, Matta Parakaram Nanya Inchi Dasti Dhananya. Nobody is better authority than me.
Sastra kohare ki, Krishna tu Bhagavan Sem, Bhagavan Krishna Uchanti, Sri Krishna Uchanti Sem Bhagavan. Se, Sem, Kata Dapar Chukare, ଲମୋହିତ ରୂପରେ ଆବିର୍ଭୂତ ହେଇ ଗୀତାମାନେ କହିଥିଲେ ଏବଂ ସେ ଗୀତାରେ ସେ କହିଛନ୍ତି ମତ ପରତର ନାନ୍ୟ କିଞ୍ଚିତ ସ୍ତ୍ରୀ ଧନଞ୍ଜୟ ମୋ ଠାରୁ ଆଉ କେହି ବଡ ନୁହନ୍ତି।
In the Vedanta Sutra, it is said, Athata Brahma Jigyasa. Now, this life, this human form of life, is meant for making inquiry about the Supreme.
Vedanta Sutra de Varaiti Athata Brahma Jigyasa. Amaro Manu Jivano.
That Brahma, the Supreme, Brahma means Brihattar, Brihattya, the greatest, which includes everything, that is Brahma. Just like we are living entities. We are Brahma. Because I am the spirit soul. I am within this body. Therefore, everything is complete.
Brahma, Prakriti, Supreme, Parameswara, एवं जीव मु ब्रह्मा अंश स्वरूप से शरीर मध्य रहिछे से मध्य ब्रह्म तेणु ब्रह्म परिपूर्ण अटंति आ गंगा अंश स्वरूप जीव ये देह मध्य मध्य ब्रह्म स्वरूप रे अछि
जेने भगवत गीता दिस ब्रह्म जिज्ञासा व्हाट इज ब्रह्म. If you are inquisitive, the answer is in the very beginning of the Bhagavad Gita.
Tenu Bhagavad Gita re prarambhare madhyo sei jeu anusandhita hoichi tathat brahma jigyasa se brahma kon ei bishoye prarambhare kohare
Krishna says in the Bhagavad Gita giving the first instruction to absorb. Dehi nasmin jatha dehe kaumara jauvana jala tatha dehantara prapti. The Brahma, the spirit soul, the patan patela parabrahma is dehi, asmin dehe. In this body, he is the proprietor of the body. Dehi and deha. Deha means this body. And dehi means the proprietor of
तेणु भगवत गीतार प्रारंभ में भगवान श्री कृष्ण कहते जे ते अपने ए देहरे से देही रूप से अच्छा अर्थात ए देहर से हूं अधिकारी तेणु देह अपने देही ए कथा से कहते प्रारंभ
तो देही आर द प्रोप्राइटर ऑफ द बॉडी इज ब्रह्मा. Brahma Jigyasa, if you are inquisitive to know about Brahma, first of all you must know that I or you, any spirit soul, is Brahma and is within this body. We are not, in other words, we are not this body. We are within this body. This is Brahma Jigyasa.
तेणु ए जो ब्रह्म जिज्ञासा है एथर प्रचार भाव में बुझा पड़ो जे आम ए शरीर नहु आम हूं से ब्रह्म देही जे कि ये देह बा शरीर मध्य अवस्थान कर
could absorb, inquire from Krishna, what is Khetra and what is Khetra Gaon? That answer is given in the Kathis chapter.
Bhagavad Gita Prayodha Sadhyare Madhyam Sri Kata Kvareji Khetra Khetra Gaon Ivaga Dvagari Khetra Gaon Evo Khetra Gaon Gaon Se Vaishanti Se Khetra Re Sariva Se Hongshanti Khetra Gaon
इदम शरीरम क्षेत्र अभिधीय से doesn't expect that this Khetra, just like we walk in the field, the owner of the field and the field. Similarly, this body is the field and the owner, the Dehi, I ask you, we are working on this field.
Khetra evo Khetra adhikari jepari seipari amara ye sharira se Khetra saro evo Dehi ekhi sharira madhyare asi ma sharira adhikari se hochanti se
Khetra dva
Khetra kya.
And Krishna says also, Khetra Gamshati Maravidhi, Sarva Khetra Subhara. He, because sometimes foolishly we think that we are also Bhagavan, or equal to Bhagavan, Khetra Gamshati. So Krishna says, I am also Khetra Gamshati. But the difference is, the sarva khetra isu artha. That is correct.
Bhagavan Krishna, say of Jaya Kahile, they say of Tanti Madhya Khetra Jya. Into Tathato Ji, they sarva khetra isu artha ekata se kaisanti. The Dehi, they rahile, they amatyare, they matya khetra jya. Tathara, Bhagavan Krishna Bhagavanti, they matya khetra jya. Into Bhagavan Krishna, they two prakar khetra jya.
Just like I am Khetraja, you are Khetraja, you know the pains and pleasure of your body. I know the pains and pleasure of my body. But either you or I do not know what is the pains and pleasure of your body, and you do not know what is the pains and pleasure of mine?
Eh, what happened to Bhagavan 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 Bhagavan
So that is the difference between Atma and Paramatma. Krishna is Paramatma. Ishvara Sarva Bhuteshu Riddeshe Avasishtati. That Paramatma, I am also with him. I am also living within the heart. And Krishna is also living within the heart. So there are two Atmas, namely Atma and Paramatma.
Bhagavan Krishna, take a fact, sir, question the, Paramatma pare, satyakanko, pudhaire vidyama. Atma, ma, jivatma, se pudhaire santi, एवं कृष्णा मध्यम परमात्मा उपरे हृदय मध्य अथंती तेणु आत्मा और परमात्मा उभय ए सर्व मध्य अथंती.
This is expressed in the Upanishad that there are two vas on one tree. This tree is his body, and the two vas, one is Atma and the other is Paramatma.
उपनिषद मध्य एक अच्छी कथा कह रही थी जे गोटे वृक्ष रे दुईटी पक्षी बसिंट से शरीर हूँ वृक्ष सकृत एवं से पक्षी दुईटी हूँ आत्मा एवं परमात्मा.
सो वन बार्ड इज सिंपली विटनेसिंग व्हाट द अदर बार्ड इज डूइंग एंड द अदर बार्ड अर्थात जीवात्मा ही इज ईटिंग द फूड.
ए दुईटी पक्षी मध्यरु गोटे पक्षी हूँ केवल साक्षी से देखुं जे अन्य पक्षी टी कौन करुच अन्य पक्षी जैसे जीवात्मा से एक फल को उपभोग करो
तो दैट फल कृष्णा सेज इन द भगवद गीता दैट ईश्वर सर्वभूताना ऋग्वेदे अर्जुन तिष्ठति ग्रावय सर्वभूतानि यंत्रारूढ़ानि माया that ईश्वर the Paramatma is sitting also within this body but he is observing what the Jivatma wants to do according to that he is supplying a machine this machine with his body yantra-rudhani maya this machine is manufactured by the external energy maya
krishna e sarva madhyare paramatma upare asunti se sabu katha jantanti pratyekankara kon ichha kamana ekta katha jantanti seti bhai se madhya sabu dekhutanti ତାଛଡା ସେ ଗୋଟିଏ ଶରୀର ଦେଇଛନ୍ତି ଯେଉଁ ଶରୀର ଏଇ ତାଙ୍କର ବହିରଙ୍ଗା ଶକ୍ତି ବା ଯାହାକୁ ମାୟା ଶକ୍ତି ବୋଲି କୁହାଯାଉଛି ସେଥିରେ ଉଦ୍ଭୁତ
ଦେଖ ଉଇ ଆର୍ ଜୀବାତ୍ମା ୟୁ ଆର୍ ଡିଫରେଣ୍ଟ ଫ୍ରମ୍ ଦି ପରମାତ୍ମା
ସେଥିପାଇଁ ଆମେ ଜୀବାତ୍ମା ପରମାତ୍ମାଙ୍କ ଠାରୁ ଏହି ଭାବରେ ପାର୍ଥକ୍ୟ ତଥା
For those who are equalizing Paramatma and Jivatma, they are not in perfect
knowledge.
Either purposefully they are misleading or they do not know the perfect knowledge.
ଯାହା କହୁଛନ୍ତି ସେତେବେଳେ ଆମକୁ ଅନ୍ୟମାନଙ୍କୁ ଭ୍ରମାତ୍ମକ ପଥରେ ନେଉଛନ୍ତି ସେମାନେ ଜାଣିଶୁଣି ଏ କଥା କରନ୍ତୁ ବା ସେମାନଙ୍କର ଏ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ନଥାଉ ଏପରି କହୁଛୁ
ଆଟ୍ ଦି ପ୍ରେଜେଣ୍ଟ ମୋମେଣ୍ଟ ଦିସ୍ ଡେଞ୍ଜର ଇଜ୍ ଦେୟାର ଇନ୍ ଏ ଭେରି ଲାର୍ଜ କ୍ୱାଣ୍ଟିଟି ପିପୁଲ ଆର୍ ଥିଙ୍କିଂ ରଙ୍ଗଲି ଦାଟ ଦେୟାର also God, as good as God.
Then, actually, Lokamani, he was a bhara was what he is, bhulle bhavchandi, that he was a bhavchandi Bhagavan.
In the Bhagavad Gita, the statement is, Krishna says, Mamayuamsa Jiva-bhuta. Jiva-bhuta is the living entity They are my part and parcel.
Then Bhagavan Krishna, Bhagavad Gita, Gaitanti, Namivansa Jiva Bhuta. Arthat, Jiva Bhutanti, Bhagavan Krishna, Ansa Swaru.
So, it is an axiomatic truth. Part is never equal to the whole.
Then, in the Ati Sota Siddha, Ati Nibhu Satya, Je Eko Ansa, Adapi,
Just like this finger is a part of my body, but it does not mean the finger is the whole body. Therefore there is distinction between Brahma and Parabrahma.
ସେଥିପାଇଁ ବ୍ରହ୍ମ ଆଉ ପରମ ବ୍ରହ୍ମ ଭିତରେ ଏ ହେଲା ପାର୍ଥକ୍ୟ
ଈଶ୍ୱର ଆଣ୍ଡ ପରମେଶ୍ୱର
ଆଉ ଈଶ୍ୱର ଆଉ ପରମେଶ୍ୱର ମଧ୍ୟରେ ମଧ୍ୟ ଏହି ପାର୍ଥକ୍ୟ
ଆତ୍ମା ଏବଂ ଆତ୍ମା ଆଣ୍ଡ ପରମାତ୍ମା
ଆତ୍ମା ଏବଂ ପରମାତ୍ମା ମଧ୍ୟରେ ହେଲା ଏହି ପାର୍ଥକ୍ୟ
ଈଶ୍ୱର ମିନ୍ସ କଣ୍ଟ୍ରୋଲ ୱାନ୍ ହୁ କଣ୍ଟ୍ରୋଲ ବଟ୍ ପରମେଶ୍ୱର ମିନ୍ସ ଦି କଣ୍ଟ୍ରୋଲର ଅଫ୍ ଦି କଣ୍ଟ୍ରୋଲ
ଈଶ୍ୱର ଶବ୍ଦର ଅର୍ଥ ହେଉଛି ନିୟନ୍ତ୍ରଣକାରୀ କିନ୍ତୁ ପରମେଶ୍ୱର ଶବ୍ଦର ଅର୍ଥ ହେଉଛି ନିୟନ୍ତ୍ରଣକାରୀ ମାନଙ୍କର ନିୟନ୍ତ୍ରଣକାରୀ
ଦାଟ ଇଜ ଏକ୍ସପ୍ରେସ ଇନ୍ ଦି ବ୍ରହ୍ମ ସଂହିତା ଈଶ୍ୱର ପରମ କୃଷ୍ଣ ଈଶ୍ୱର ଅଲ ଅଫ୍ ଆର୍ ମେ ବି ଈଶ୍ୱର ଆର୍ ଈଶ୍ୱର ଆମାଉଟ୍ ମାଇ ଡିସାଇପଲ୍ସ ୟୁ ମେ ବି ଈଶ୍ୱର ଆମାଉଟ୍ ୟୋର ଫ୍ୟାମିଲି ମେମ୍ବର୍ ବଟ୍ ନନ୍ ଅଫ୍ ଆର୍ ଇଜ୍ ପରମେଶ୍ୱର
ସେଥିପାଇଁ ବ୍ରହ୍ମ ସଂହିତାରେ କୁହାଯାଇଛି ଈଶ୍ୱର ପରମ କୃଷ୍ଣ ଅର୍ଥାତ୍ କୃଷ୍ଣ ହେଉଛନ୍ତି ପରମେଶ୍ୱର ଆମେ ସମସ୍ତେ ଈଶ୍ୱର ହେଇପାରିବା, ଆମେ ଆମ ପରିବାର ଈଶ୍ୱର ହେଇପାରିବା, କିନ୍ତୁ ଆମେ କେହି ପରମେଶ୍ୱର
ନୁହଁ। Is very much spread at the present moment. So our consciousness movement is specially meant for removing these misconceptions of understanding God and the
Jiva. ପରିଷ୍କାର ଭାବରେ ଏହି ଧାରଣା ବା ଜ୍ଞାନ ଦେବା ପାଇଁ ଉଦ୍ଦେଶ୍ୟ ହୋଇଛି। ଜୀବାତ୍ମା ଏବଂ ପରମାତ୍ମା ଈଶ୍ୱର ଆଉ ପରମେଶ୍ୱର ପରିଷ୍କାର ଭାବରେ ଜ୍ଞାନ ଭ୍ରମପୂର୍ଣ୍ଣ ଧାରଣା ଅଛି ତାକୁ ଦୂର କରିବା
ପାଇଁ to establish that Ishvara and Parameshvara are the living entity and the Supreme Person, they are equal. We do not support this theory.
Hello, Jomani, ei kotha ta kohchen ki je jiva ebong bhagwan e saman samaste bhagwan ei jo theory ei jo siddhante satya kotha ei jo bani sman prachar korchen ki ସେ କଥାଟା ଭ୍ରମପୂର୍ଣ୍ଣ କଥା, ଏଇଟାକୁ ଆମେ ଖଣ୍ଡନ କରୁଛୁ, ଆମେ ଏଇଟା ଦାଦୁ ସ୍ୱୀକାର
କରୁଛୁ। ନାରାୟଣ ଦେବ ଜସ୍ତୁ ନାରାୟଣ ଦେବ ବ୍ରହ୍ମ ରୁଦ୍ରା ସମସ୍ତ ବିକ୍ଷେତ ସାଷଣ ଭାବେ ଧ୍ରୁବ ନାରାୟଣ ସୁପ୍ରିମ ପର୍ସନାଲିଟି ଅଫ ଗଡ୍ ନାରାୟଣ ଦେବ। If we equalize him, even with such demigods, such big personality, like Brahma and Shiva, then we become a Parthandi. Just to Narayana, Brahma Rudrani Devuta, Samasena Viketa, Sa Parthandi Bhavadguru. Anyone, what to speak of with ordinary person, even personalities, big personalities, like Lord Brahma and Lord Shiva, if one equalizes Narayana, then he is called a Parthandi.
Because our Shastra is called that the devil of Bhagavan ka saito, na Bhagavan Narayana ka saito, amakata tharidyam ko, ko vishishto devata, Sri Brahma ji, Shiva ji ko jadi Bhagavan, eva Narayana ko li paha jai, kaji kohe, sehu sui Parthandi.
So, unfortunately, at the present moment, a poor man has been equalized with Narayana as Daridrana.
Adhikali, ye dunya re, ye bada dukhar katha, je adhikansa kohuchan ki Daridra Narayana, to Narayana sabda pravari Daridra visheshana kohuchan ki.
So, why one should say Daridra Narayana? What is the reason? Narayan is Lakshmipati, the husband of the goddess of fortune. How he can become Daridra Narayan? And where is this word in this Shastra, Daridra Narayan?
Tenu, ye hauchi ati shubha katha, je Narayana kipari Daridra hebe, je ki hauchanti Lakshmipati, je katha ko Shastra lekha achi.
So in this way, people are being misled.
Ei prakare, ଲୋକମାନେ ଭ୍ରାନ୍ତ ଦିଗରେ ଗତି କରୁଛନ୍ତି।
ସୋ ୱି ହାଭ୍ ଟୁ ସେଭ୍ ଆୱାରସେଲ୍ଭସ୍ ଫ୍ରମ୍ ଦିସ୍ ମିସ୍କନ୍‌ସେପ୍ସନ୍ ଅଫ୍ ଲାଇଫ୍ ଦେନ୍ ୱି କ୍ୟାନ୍ ମେକ୍ ପ୍ରୋଗ୍ରେସ୍ ଇନ୍ ଦି ମ୍ୟାଟର୍ ଅଫ୍ ଅଣ୍ଡରଷ୍ଟାଣ୍ଡିଙ୍ଗ୍ ହ୍ୱାଟ୍ ଇଜ୍ ଗଡ୍।
ତେଣୁ ଏ ହେଲା ଆମର ପ୍ରଧାନ କଥା ଯେ ଲୋକମାନଙ୍କୁ ଏ ଭ୍ରମ ମାର୍ଗ ଯାତ୍ରାରୁ ନିବର୍ତ୍ତନ କରିବା, ତାଙ୍କୁ ଠିକ୍ ମାର୍ଗ ବା ବାଟ ଦେଖିବା, ତାପରେ ଯାଇ ଠିକ୍ ଭଗବାନଙ୍କ ସମ୍ବନ୍ଧରେ ଠିକ୍ ଧାରଣା ଆମର ହେବ।
Therefore we are presenting Bhagavad Gita as it is, without any deviation, and people are appreciating.
Tenu amane Bhagavad Gita as it is, la Bhagavad Gita aurika rupare dhanu prabhavare prakash karuchu, tat anya samaste prithivira taku anandare grahan karuchanti, ebong seta sabo adhruto hoichi।
Our this Bhagavad Gita as it is being accepted by big scholars and professors. We have got innumerable certificates of their opinion, and it is being well received. From monetary point of view also, we will be surprised that we are sending millions of copies of Bhagavad Gita as it is.
Amar jo Bhagavad Gita as it is prakash karaiche se sahasra sahasra granthare bikri hoche sabu pandit vidwan professor adhyapak विश्वविद्यालय विशिष्ट अध्यापक भाषा तत्वविद समस्ते ग्रहण करते एवं सुनान कर अभिमत लिपिबद्ध कर देते
सर वी आर कम टू योर सिटी टू से समथिंग अबाउट भगवद गीता एज इट इज चीफ रिस्पेक्टेबल पर्सन ऑफ दिस सिटी विल कम एंड अटेंड दिस मीटिंग आई शैल ट्राई टू एक्सप्लेन मोर एंड मोर so long I am present here.
Guru Maharaj Kochanti, Parthaman se ehi nagar sahar ko Tribhaneswar ko ekstinti ehi samandare dharana dhamapain tenu ishta loka samrant vanshya loka ishta padastra loka jaman asunti jamane ati Guru Maharaj se sakhyat paruntu edo jamane gara ratna diyantu se
Now, if you have got any questions on the subject matter as spoken, you can make a reply to us. So, there is no question. Thank you.
Thank you.
Okay. Okay.